Because the empiric philosophers and mystic yogis cannot conceive of the personality of Godhead, he is called Anupalakhya Vartmani, the Lord of the inconceivable way or bhakti yoga. Yetu jo mane gyani vyakti ba jo mane ashtanga yoga siddhi acharan korchanti se mane bhagwan ku darshan kari parnanti ba jani parnanti tenu bhagwan ku gote naam hochi Anupalakhya Vartmani. अर्थात लॉर्ड ऑफ इनकन्सीवेबल वे अचिंत शक्ति तेणु से भक्ति योग मध्यम जनजे भूयो नमस विजिनचिदे सता असंभवायाखिलसत्त्वमूर्ते पुंसा पुनः पारमहंसाश्रमे ଭୂୟ ନମସ୍ ମୁଁ ଆପଣଙ୍କୁ ପୁଣି ଥରେ ନମସ୍କାର କରୁଛି ସତ୍ ବିଜିନଚିଦେ ଅସଦାଙ୍ଗ ସତ୍ ବିଜିନଚିଦେ ଯେଉଁମାନେ ସତ୍ ବ୍ୟକ୍ତି ଯେଉଁମାନେ ଆପଣଙ୍କର ଭକ୍ତ ତାଙ୍କର ଯେଉଁ ଦୁଃଖ ଅଛି ତାକୁ ସବୁ ଆପଣ ଦୂର କରିଦିଅନ୍ତି କିନ୍ତୁ ଅସତାଙ୍ଗ ଅସମ୍ଭବାୟା କ୍ଷୀର ସତ୍ୟ ମୂର୍ତ୍ତେ ଅସତ୍ୟ ଯେଉଁମାନେ ନାସ୍ତିକ ବ୍ୟକ୍ତି ତାଙ୍କ ପାଇଁ ଏଇଟା ସବୁ ତାଙ୍କ ଦୁଃଖଟା ଦୂର କରିବାଟା ଅସମ୍ଭବ ହେଇଯାଉଛି ଆପଣ ହେଉଛନ୍ତି ଅଖିଳ ସତ୍ୟମୂର୍ତ୍ତି ଆପଣ ହେଉଛନ୍ତି ସମସ୍ତ ଜଗତର ମୂର୍ତ୍ତି ହିସାବରେ ସତ୍ୟମୂର୍ତ୍ତି ସତ୍ୟର ମୂର୍ତ୍ତି ଆପଣ ସତ୍ୟଗୁଣରେ ଆପଣ ରହିଛନ୍ତି ଏବଂ ପୁଂସା ପୁନଃପା ନମହଂସ ଆଶ୍ରମେ ପୁଣିଥରେ ଯେଉଁମାନେ ପୁରୁଷ ଯେଉଁ ବ୍ୟକ୍ତିମାନେ ପରମହଂସ ଆଶ୍ରମରେ ଅଛନ୍ତି ତାଙ୍କ ପାଇଁ ବ୍ୟବସ୍ଥିତ ନାମ ଅନୁଭୂତ ଆସୁଛେ ସେମାନେ କେମିତି ଆପଣଙ୍କୁ ପ୍ରାପ୍ତ ହେବେ ସେଥିପାଇଁ ସବୁବେଳେ ଆପଣଙ୍କୁ ସେମାନେ ଇଏ କରୁଛନ୍ତି ଆପଣଙ୍କୁ ସବୁବେଳେ ଖୋଜି ବୁଲୁଛନ୍ତି ଅନୁଭୂତ ଆସୁଛେ ନମୋ ନମସ୍ତେ ବିଦୁର କାଷ୍ଟାୟ ମୋ ଯୋଗିନା ନିରସ୍ତ ସାମ୍ୟାତିଶୟେ ନାଦସା ସୁଧାମଣି ବ୍ରହ୍ମଣି ରଂସତି ନମ ନମ ନମସ୍ତେ ସୁ ବିଶ୍ୱଭାଇ ସତ୍ୟ ପୁଣି ଥରେ ଆପଣଙ୍କୁ ନମସ୍କାର କରୁଛି ଆପଣ ହେଉଛନ୍ତି ସତ୍ୟତାଂ ଯେଉଁମାନେ ଭକ୍ତଙ୍କର ଋଷଭ ଆପଣ ତାଙ୍କର ଶ୍ରେଷ୍ଠ ଭକ୍ତମାନଙ୍କର ଆପଣ ହେଉଛନ୍ତି ଶ୍ରେଷ୍ଠ ଭଗବାନ ଏବଂ ବିଦୁର କାଷ୍ଠା ମୁଁ କୁଯୋଗୀ ନା ଯେଉଁମାନେ କୁଯୋଗୀ ସେମାନଙ୍କ ପାଇଁ ଆପଣ ବହୁତ ଦୂରରେ ଥାନ୍ତି ବିଦୁର କାଷ୍ଠା ନିରସ୍ତ ସାମ୍ୟ ଅତିଶୟନ ରାଧସା ଆପଣଙ୍କ ସହିତ କେହି ସମ୍ମାନ ହେଇପାରିବେନି ବା ଅତିଶୟ ଆଉ ଅଧିକା ହେବା କଥା କ'ଣ କୁହାଯିବ ଆପଣ ରାଧସା ସୋଧାମନି ବ୍ରହ୍ମଣୀ ରଂସତି ନାମ ଆପଣଙ୍କ ନିଜ ଧାମରେ ନିଜ ଐଶ୍ୱର୍ଯ୍ୟରେ ରମଣ କରୁଥାନ୍ତି ବା ଆନନ୍ଦ ପ୍ରାପ୍ତ ହେଉଥାନ୍ତି। ଉପାଦାନ ରହୁଛନ୍ତି ଇଭିନ୍ ଇଫ୍ ଇନ୍ ଫ୍ୟୁଚର ଦେ ଆର୍ ଏବୁଲ୍ ଟୁ ମ୍ୟାନୁଫ୍ୟାକ୍ଚର ସମ୍ ମେସିନ୍ ସୋ ସ୍ପିଡ୍ ମେ ବି ଆକ୍ସିଲେରେଟେଡ୍ ଟୁ ଦ ଭେଲୋସିଟି ଅଫ୍ ଦ ମାଇଣ୍ଡ ଅର୍ ୱିଣ୍ଡ ଦ ମଣ୍ଡେନର୍ସ ୱିଲ୍ ଷ୍ଟିଲ୍ ବି ଅନେବୁଲ୍ ଟୁ ଇମାଜିନ୍ ରିଚିଂ ଦ ପ୍ଲାନେଟ୍ସ ଇନ୍ ଦ ସ୍ପିରିଚୁଆଲ୍ ସ୍କାଏ। ବୈଜ୍ଞାନିକମାନେ ବହୁତ ପ୍ରକାର ଉଦ୍ଭାବନ କରୁଛନ୍ତି, ସେମାନେ ଭବିଷ୍ୟତରେ ଯଦି ଏଭଳି ଗୋଟିଏ ଯାନ ନିର୍ମାଣ କରିବେ ଯେଉଁଟାକି ପବନ ବା ମନୋବେଗରେ ଗତି କରିପାରିବ, କିନ୍ତୁ ତଥାପି ସେମାନେ ଏଇ ଯେଉଁ ଚିର୍ଜଗତକୁ ପହଞ୍ଚି ପାରିବେ ନାହିଁ। ସୋ ଦି ଲର୍ଡ଼ ଆଣ୍ଡ ଇଜ୍ ରେସିଡ଼େନ୍ସିଆଲ୍ ଆବୋର୍ଡ ୱିଲ୍ ଅଲୱେଜ୍ ରିମେନ୍ ଏ ମିଥ୍ ଅର୍ ମିଷ୍ଟେରିୟସ୍ ପ୍ରୋବ୍ଲେମ୍। ତେଣୁ ଭଗବାନ ଏବଂ ଭଗବାନଙ୍କର ଯେଉଁ ଧାମ ସବୁବେଳେ ଏଇମାନଙ୍କ ପାଇଁ ଏଇ ଅଭକ୍ତମାନଙ୍କ ପାଇଁ ସବୁବେଳେ ଗୋଟେ ମିଥ୍ ବା ସବୁବେଳେ ଗୋଟେ କଳ୍ପନା ବା ଏଇଭଳି ଭାବରେ ଗୋଟେ ଅଚିନ୍ତ୍ୟ ଜିନିଷ ଭଳି ରହିବ। କିନ୍ତୁ ବଟ୍ ଫର୍ ଦ ଡିଭୋଟିଜ୍ ଦ ଲର୍ଡ଼ ୱିଲ୍ ଅଲୱେଜ୍ ବି ଆଭେଲେବୁଲ୍ ଆଜ୍ ଆନ୍ ଆସୋସିଏଟ୍। କିନ୍ତୁ ଭଗବାନ ପାଇଁ ସବୁବେଳେ ଭକ୍ତ ପାଇଁ ଭଗବାନ ସବୁବେଳେ ତାଙ୍କର ସଫା ହିସାବରେ ରହୁଛି। ଜଗ କୀର୍ତ୍ତନଂ ଜ ସ୍ମରଣଂ ଜ ବୀକ୍ଷଣଂ ଜଗ ବନ୍ଦନଂ ଜ ଶ୍ରବଣଂ ଜ ଧରଣଂ ଲୋକସ୍ୟ ସଦ୍ୟୋ ବିଧୁନୋତି କଳମଶଂ ତସ୍ମୈ ସୁଭଦ୍ର ସର୍ବସେ ନମୋ ନମଃ। ରାଧାଗୋବିନ୍ଦ ସ୍ୱାମୀ ମହାରାଜ ତାଙ୍କର ଏଇ ଗୀତକୁ କହନ୍ତି, ଏଇ ଶ୍ଲୋକଟି ମଙ୍ଗଳାଚରଣରେ କହନ୍ତି, ଯାହାଙ୍କର କଥା କୀର୍ତ୍ତନ କଲେ, ଯାହାଙ୍କର ସ୍ମରଣ କଲେ, ଯାହାଙ୍କୁ ଦର୍ଶନ କଲେ, ଯାହାଙ୍କର ବନ୍ଦନ କଲେ, ଯାହାଙ୍କ କଥା ଶ୍ରବଣ କଲେ, ଯାହାଙ୍କୁ ପୂଜା କଲେ, ସମସ୍ତ କଳ୍ମଶ ଯାହା ପାପ ଅଛି ଲୋକମାନଙ୍କର ସାଙ୍ଗେ ସାଙ୍ଗେ ସଦ୍ୟ ବିଧୁନତି ସାଙ୍ଗେ ସାଙ୍ଗେ ସେଇଟା ନଷ୍ଟ ହୋଇଯିବ, ସଫା ହୋଇଯିବ, ପବିତ୍ର ହୋଇଯିବ। ତେଣୁ ସେଇ ସୁଭଦ୍ର ସରସଙ୍କୁ ମୁଁ ପୁଣି ଥରେ ନମସ୍କାର କରୁଛି। ସୁଭଦ୍ର ସରସାଙ୍କ କଥା ଶୁଣିଲେ ଆନନ୍ଦ ମଙ୍ଗଳ ହେବ। ସୁଭଦ୍ର ସରସେ ବିଚକ୍ଷଣା ଯା ଚରଣୋପସାଧନା ସଙ୍ଗଂ ବିଦସ୍ୟ ଉଭୟନ୍ତରାତ୍ମନା ବିନ୍ଦନ୍ତି ବ୍ରହ୍ମା ଗତିଂ ଗତକ୍ରମା ତସ୍ମୈ ସୁଭଦ୍ର ସବସେ ନମୋ ନମଃ। ପୁଣି ଥରେ ନମସ୍କାର କରୁଛି କାହାଙ୍କୁ ନା ଯେ ବିଚକ୍ଷଣା, ଯେ ବହୁତ ବୁଦ୍ଧିମାନ ବ୍ୟକ୍ତି, ଯାହାଙ୍କର ଯେଉଁମାନେ ବୁଦ୍ଧିମାନ ବ୍ୟକ୍ତି ସେମାନେ ଚରଣୋପସାଧନାତ୍ ସେଇ ଭଗବାନଙ୍କର ଚରଣ ବା ପାଦପଦ୍ମକୁ ଉପାସନା କରନ୍ତି। ସଙ୍ଗମ ବିଦସ୍ୟ ଉଭୟ ଆତ୍ମନ ସଙ୍ଗମ ଯେଉଁ ଦୁଃସଙ୍ଗ ତ୍ୟାଗ କରିକିରି ସେମାନେ ଭଗବାନଙ୍କର ଚରଣର ଉପାସନା କରନ୍ତି। ତେଣୁ ବିନ୍ଦନ୍ତି ବ୍ରହ୍ମଗତି ଗତକ୍ରମା, ସେମାନେ ଗତକ୍ରମା କହିଲେ ବହୁତ ସହଜରେ ବ୍ରହ୍ମଗତି ବା ଭଗବତ ଧାମ ପ୍ରାପ୍ତ ହେବେ। ତେଣୁ ସେଇ ସୁଭଦ୍ରସବ ସେଇ ଭଗବାନ ଯାହାଙ୍କର ମଙ୍ଗଳ ଶ୍ରବଣ ମଙ୍ଗଳ ସେ ତାଙ୍କୁ ମୁଁ ନମସ୍କାର କରୁଛି। ପ୍ରଭୁପାଦ କହୁଛନ୍ତି ଯେ ଆଜ୍ ଇନାନସିଏଟେଡ୍ ବାଇ ଶ୍ରୀ ଜୀବ ଗୋସ୍ୱାମୀ ଅନ୍ ଦ ବେସିସ୍ ଅଫ୍ ବେଦିକ ଆସ୍ପିରାନ୍ସେସ୍ ବ୍ରହ୍ମଗତି ମିନ୍ସ ଟୁ ଆଟେନ୍ ଏ ସ୍ପିରିଚୁଆଲ୍ ଫର୍ମ ଆଜ୍ ଗୁଡ୍ ଆଜ୍ ଦ୍ୟାଟ୍ ଅଫ୍ ଦି ଲର୍ଡ଼। ଜୀବ ଗୋସ୍ୱାମୀ ଶାସ୍ତ୍ର ଉଦ୍ଧାର କରି କହିଛନ୍ତି ଯେ ବ୍ରହ୍ମଗତି ଏଠି ଯେଉଁ କୁହାହେଉଛି ତାର ଅର୍ଥ ହେଉଛି ଜଣେ ତାଙ୍କର ଯେଉଁ ରହିଛି ଚିତ୍ ଶରୀର ସ୍ପିରିଚୁଆଲ୍ ଫର୍ମ ସେଇଟାକୁ ସେମାନେ ଯେଉଁଟାକ ଭଗବତ ଶରୀର ଭଳି ଭଗବାନଙ୍କ ଭଳି ଯେଉଁ ଶରୀର ସେଇଭଳି ଭାବରେ ସେ ତାଙ୍କର ଶରୀର ଅଛି ସେଇଟାକୁ ସେ ପ୍ରାପ୍ତ ହୁଅନ୍ତି। ଆଣ୍ଡ ଇନ୍ ଦ୍ୟାଟ୍ ଫର୍ମ ଦ ଲିବରେଟେଡ୍ ଲିଭିଂ ବିଙ୍ଗ ଇଟର୍ନାଲି ଲିଭ୍ସ ଅନ୍ ୱାନ୍ ଅଫ୍ ଦ ସ୍ପିରିଚୁଆଲ୍ ପ୍ଲାନେଟ୍ ସିଚୁଏଟେଡ୍ ଇନ୍ ଦ ସ୍ପିରିଚୁଆଲ୍ ସ୍କାଏ। ତେଣୁ ସେଇ ଯେଉଁ ଚିତ୍ ଶରୀର ଧାରଣ କରିକିରି ସେମାନେ ଯେଉଁ ବହୁତ ପ୍ରକାର ଚିତ୍ ଜଗତରେ ବହୁତ ପ୍ରକାର ଲୋକ ଅଛନ୍ତି, ବୈକୁଣ୍ଠ ଲୋକ ସବୁ ରହିଛି, ତେଣୁ ତାଙ୍କର ଇଏ ଅନୁସାରେ ତାଙ୍କର ଯେଉଁ ଭଗବାନଙ୍କର ଯେଉଁ ରୂପକୁ ଆରାଧନା କରୁଛନ୍ତି ସେଇ ଅନୁସାରେ ସେଇ ଲୋକରେ ସେମାନେ ସବୁବେଳ ପାଇଁ ରହିବେ। ଜେନେରାଲି ତପସ୍ୱିନ ଦାନ ପରାଚସ୍ୱିନ ମନସ୍ୱିନ ମନ୍ତ୍ର ବିଧ ସୁମଙ୍ଗଳା କ୍ଷେମଗ୍ନ ବିନନ୍ଦି ବିନାଜ ଦର୍ପଣମ୍ ତସ୍ମୈ ସୁଭଦ୍ର ସବସେ ନମୋ ନମଃ। ଯେଉଁମାନେ ଯେତେ ବଡ଼ ତପସ୍ୱୀ ହୁଅନ୍ତୁ ବା ଯେତେ ଦାନଶୀଳ ହୁଅନ୍ତୁ ବା ଯେତେ ଯଶସ୍ୱୀ ହୁଅନ୍ତୁ ବା ଯେତେ ମନରେ ଚିନ୍ତା କରନ୍ତୁ ମନ ମୁନି ହୁଅନ୍ତୁ ବା ଯେତେ ମନ୍ତ୍ର ପାଠ କରନ୍ତୁ, କିନ୍ତୁ ବା ଯେତେ ମଙ୍ଗଳକାରୀ କାର୍ଯ୍ୟ କରନ୍ତୁ କିନ୍ତୁ କ୍ଷମାଂ ନ ବିନ୍ଦନ୍ତି, ସେମାନେ ପ୍ରକୃତ ମଙ୍ଗଳ ବା ପ୍ରକୃତ ଫଳ ପ୍ରାପ୍ତ ହେଇପାରିବେନି ଯେତେବେଳେ ପର୍ଯ୍ୟନ୍ତ ଯଦର୍ପଣମ୍ ସେସବୁ ତ ଆପଣଙ୍କୁ ଅର୍ପଣ କରିନାହାନ୍ତି। ତେଣୁ ସେଇ ଶୁଭଦ୍ରଶବଶେ ମୁଁ ଆପଣଙ୍କୁ ନମସ୍କାର କରୁଛି। ପ୍ରଭୁପାଦ ମହାଦେବ କହୁଛନ୍ତି, ଦ ଏକ୍ସପର୍ଟ ଲିଡର୍ସ ଅଫ୍ ଏ ଗଡ୍ଲେସ୍ ହ୍ୟୁମାନ୍ ସିଭିଲାଇଜେସନ୍ କ୍ୟାନଟ୍ ବ୍ରିଙ୍ଗ ଏବାଉଟ୍ ଏ ଫ୍ରୁଟଫୁଲ୍ ରିଜଲ୍ଟ ଇନ୍ ଅଲ୍ ଦେୟାର ଡିଫରେଣ୍ଟ ଆଟେମ୍ପ୍ଟ ଆଟ୍ ଏଜୁକେସନାଲ୍ ଆଡ଼ଭାନ୍ସମେଣ୍ଟ ଅର୍ ଇକୋନୋମିକ୍ ଡେଭଲପମେଣ୍ଟ ଅନ୍ଲେସ୍ ଦେ ଆର୍ ଗଡ୍ କନସିୟସ୍। ଯଦି ଜଣେ ଭଗବତ ଚେତନଶୀଳ ନୁହନ୍ତି, ସେମାନେ ଯେତେ ବଡ଼ ବିଦ୍ୱାନ ଯେଉଁ ଗଡ୍ଲେସ୍ ହ୍ୟୁମାନ୍ ସିଭିଲାଇଜେସନ୍ ଯେଉଁ ଅଣା ନାସ୍ତିକ ସମାଜ ସବୁ ବର୍ତ୍ତମାନ ଗଢ଼ିଯାଇଛି, ତା ଦେହରେ ଯେତେ ବଡ଼ ଲିଡ଼ର ନେତା ହେଲେ ମଧ୍ୟ ସେମାନେ କେବେ ହେଲେ ତାଙ୍କର ଯେତେ ଶିକ୍ଷା ନୀତିକୁ ବଢ଼ାନ୍ତୁ ବା ଯେତେ ଅର୍ଥନୈତିକ ଅଭିବୃଦ୍ଧି ହୁଅନ୍ତୁ, କିନ୍ତୁ କେହି କାହା ଦ୍ୱାରା ହେଲେ କିଛି କେହି ହେଲେ ମଧ୍ୟ ଗୋଟେ ପ୍ରକୃତ ଫ୍ରୁଟଫୁଲ୍ ରିଜଲ୍ଟ ବା ପ୍ରକୃତ ସୁଫଳ ସେମାନେ କେହି ପ୍ରାପ୍ତ ହୋଇପାରିବେନି ଯେତେଦିନ ପର୍ଯ୍ୟନ୍ତ ଜଣେ ଭଗବତ ଚେତନଶୀଳ ନ ହେଉଛନ୍ତି। କିରାଧୁଣାନ୍ଧ୍ର ପୁଲିନ୍ଦ ପୁଲକସା ଆଭୀର ଶୁମ୍ଭା ଯମୁନା ଖସା ଦେୟ ପାପା ଯଦୁପା ଶ୍ରେୟା ଶ୍ରେୟା ଦୁର୍ଦ୍ଧନ୍ତି ତସ୍ମୈ ପ୍ରଭୁବିଷ୍ଣୁ ମେ ନମଃ। ପୁଣି ଥରେ ନମସ୍କାର କରୁଛି କାହାକୁ, ନା ସେଇ ଭଗବାନଙ୍କର ଭକ୍ତ ଶୁଦ୍ଧାନ୍ତି ତସ୍ମୈ ପ୍ରଭୁବିଷ୍ଣୁ ମେ ନମଃ। ଭଗବାନଙ୍କର ଏଭଳି ଶକ୍ତି ଯେ ଯେଉଁମାନେ ଭଗବାନଙ୍କ ଭକ୍ତ ତାଙ୍କର ଯଦି ଉପାଶ୍ରୟ ଆଶ୍ରୟ ଯେଉଁମାନେ ଭଗବାନଙ୍କ ପାଖରେ ଆଶ୍ରୟ ନେଇଛନ୍ତି, ତାଙ୍କର ଜଣେ ଯଦି ଆଶ୍ରୟ ନେବ ସେ କିରାତ ହଉ ବା ହୁଣ ହୁଣ ହେଉଛି ଜର୍ମାନୀର ଲୋକମାନଙ୍କୁ କୁହନ୍ତୁ, ଜର୍ମାନୀ ଏବଂ ରଷିଆର ଲୋକ ବା ଆନ୍ଧ୍ର ହୁଅନ୍ତୁ ପୁଲିନ୍ଦ ହୁଅନ୍ତୁ, ପୁଲିନ୍ଦ ହେଉଛି ଗ୍ରୀସ୍ ବା ପୁଲକସା ହେଉଛି ସେଇ ଗ୍ରୀକ୍ର ଆଉ ଗୋଟେ ରାଜ୍ୟ ବା ଆଭୀର ହେଉଛି ସିନ୍ଧୁ ଯେଉଁ ଆମର ଯେଉଁଠୁ ହିନ୍ଦୁ ଆସୁଛି, ସିନ୍ଧୁ ବୋଲି ଶବ୍ଦରୁ ହିନ୍ଦୁ ଆସୁଛି, ସେଇ ନଦୀର ବାମପଟେ ସବୁ ଯେଉଁ ଅଛନ୍ତି ସିନ୍ଧୁ ନଦୀର ବାମପଟେ ସେମାନଙ୍କୁ ବର୍ତ୍ତମାନ ମୁସଲିମ ଯେଉଁ ପାକିସ୍ତାନ ଅଛି ସେଇଟା ଆଭୀର ବୋଲି କୁହାଯାଉଛି, ଏବଂ ଶୁମ୍ଭା ସେଇ ସିନ୍ଧୁ ସିନ୍ଧି ଦେଶର ଆଉ ଗୋଟେ ପ୍ରୋଭିନ୍ସ ବା ଆଉ ଗୋଟେ ରାଜ୍ୟ, ଜଗନ୍ନାଥ କହିଲେ ଟର୍କୀ, ଖସାଦ ହେଉଛନ୍ତି ମଙ୍ଗୋଲିଆ। ଏମାନେ ବହୁତ ପାପଚାରୀ ଜୀବ, ତେଣୁ ଆଉ ବି ଯେତେ ଅଛନ୍ତି ଯିଏ ଅନ୍ୟ ପାପା ଆହୁରି ଯେତେ ପାପଚାରୀ ଜୀବ ହୁଅନ୍ତୁ ନା କାହିଁକି, ଯଦି ଜଣେ ଭଗବାନ ବିଷ୍ଣୁଙ୍କର ଆଶ୍ରୟରେ ଥିବା ଭକ୍ତଙ୍କର ଆଶ୍ରୟ ନିଅନ୍ତି ତାହେଲେ ସେମାନେ ମଧ୍ୟ ଶୁଦ୍ଧ ହେଇଯାଆନ୍ତି। ତେଣୁ ଇଏ ଭଗବାନଙ୍କର ବିଷ୍ଣୁବି ପ୍ରଭୁ ବିଷ୍ଣୁବି ଭଗବାନ ବିଷ୍ଣୁଙ୍କର ଏଭଳି ଭାବେ ପ୍ରଭାବ ଶକ୍ତି ରହିଛି, ଶୁଦ୍ଧ ହେଇଯିବେ। ସୈଷ ଆତ୍ମାଧୀଶ୍ୱର ତ୍ରୟୀମୟ ଧର୍ମମୟ ତପୋମୟ ଗତ ବେଳିକେଇ ଏତ ଶଙ୍କରାଧିବି ବିତର୍କଲିଙ୍ଗୋ ଭଗବାନ ପ୍ରସିଦ୍ଧତା। ସୈଷ ଆତ୍ମାବତା ମଧୀଶ୍ୱର, ସେଇ ଭଗବାନ ଯିଏକି ଆତ୍ମାର ମଧ୍ୟ ଅଧୀଶ୍ୱର ବା ଈଶ୍ୱର ବା ନିୟନ୍ତ୍ରଣକାରୀ, ଯିଏକି ତ୍ରୟୀମୟ ଧର୍ମମୟ ତପୋମୟ ସବୁକିଛି ତାଙ୍କର ଧର୍ମମୟ, ଏବଂ ସିଏ ହେଉଛନ୍ତି ତିନୋଟି ଶକ୍ତି ତାଙ୍କର ସବୁ ରହୁଛି, ଏବଂ ସିଏ ମଧ୍ୟ ତପସ୍ୟାର ମୂର୍ତ୍ତିମନ୍ତ ବିଗ୍ରହ ତପମୟ। ତେଣୁ ଗତ ବେଳିକି ଅଜ ଶଙ୍କର ଆଦି ବି ଅଜ କହିଲେ ବ୍ରହ୍ମା, ଶଙ୍କର କହିଲେ ଶିବ, ଏବଂ ଅନ୍ୟମାନେ ଯେତେ ଅଛନ୍ତି ନାରଦ ଇତ୍ୟାଦି, ଏମାନେ ଗତ ବେଳିକି ଯେହେତୁ ସେମାନେ କପଟତାରୁ ମୁକ୍ତ, ତେଣୁ ବିତର୍କଲିଙ୍ଗ ଭଗବାନ ପ୍ରସିଦ୍ଧତା, ତେଣୁ ତାଙ୍କ ପାଇଁ ସେ ଭଗବାନ ହେଉଛନ୍ତି ବିତର୍କ ତର୍କର ଉର୍ଦ୍ଧ୍ୱରେ, ସେ ଭଗବାନ ମୋ ଉପରେ ପ୍ରସିଦ୍ଧ ହୁଅନ୍ତୁ ବା ସନ୍ତୁଷ୍ଟ ହୁଅନ୍ତୁ। ତେଣୁ ପ୍ରଭୁପାଦ ମହାରାଜ କହୁଛନ୍ତି, ଦ ଏକ୍ଜାମ୍ପଲ୍ସ ଅଫ୍ ବ୍ରହ୍ମା ଆଣ୍ଡ ଲର୍ଡ ଶିବ ଆର୍ ସ୍ପେସିଫିକାଲି ସାଇଟେଡ୍ ହିୟର୍ ବିକଜ୍ ବ୍ରହ୍ମାଜୀ, ଲର୍ଡ ଶିବ, ଶ୍ରୀମତୀ ଲକ୍ଷ୍ମୀଜୀ ଆଣ୍ଡ ଦ ପୋର୍ କୁମାରସ୍ ଆର୍ ଲିଡର୍ସ ଅଫ୍ ଦ ପୋର୍ ଡିଜାଇଲେସ୍ ବୈଷ୍ଣବ ସମ୍ପ୍ରଦାୟ। ଏଠି ଅଜଶଙ୍କରା ଦେବୀ ଯେଉଁ କୁହାଗଲା ତା'ର କହିବାର ଉଦ୍ଦେଶ୍ୟ ହେଉଛି ଯେ ଏଇ ଚାରୋଟି ମୁଖ୍ୟ ସମ୍ପ୍ରଦାୟ ରହିଛି, ବ୍ରହ୍ମ ସ୍ତ୍ରୀ ବ୍ରହ୍ମ ରୁଦ୍ର ସନକ ଏମାନଙ୍କର ଡିଜାୟାରଲେସ୍, ଯେହେତୁ ସେମାନେ ବେଲିକି ତାଙ୍କର କୌଣସି କପଟତା ନାହିଁ, ଅକପଟ ଭାବରେ ଭଗବାନଙ୍କର ଆଶ୍ରୟ ନେଇଛନ୍ତି, ସେଇଥିପାଇଁ ଏଇଠୁ ଏ ଚାରୋଟି ସମ୍ପ୍ରଦାୟ ଆସୁଛି, ସ୍ତ୍ରୀ ବ୍ରହ୍ମ ରୁଦ୍ର ସନକ। ଦେ ଆର୍ ଅଲ୍ ଫ୍ରିଡ୍ ଫ୍ରମ୍ ଅଲ୍ ପ୍ରିଟେନ୍ସନ୍ସ। ସେମାନେ ସମସ୍ତେ ଏ ଯେଉଁ ଭୌତିକ ଯେଉଁ କପଟତା ଇତ୍ୟାଦି ଅଛି, ଏଥିରୁ ସବୁ ସେମାନେ ମୁକ୍ତ। ତେଣୁ ଶିଲ ଜୀବ ଗୋସ୍ୱାମୀ ଇଣ୍ଟରପ୍ରିଟ୍ସ ଦ ୱାର୍ଡ ଗତ ବେଲିକି ଆଜ୍ ପ୍ରୋଜିତ କୈତବ ଅର୍ ଦୋଜ୍ ୱାର୍ ଫ୍ରିଡ୍ ଫ୍ରମ୍ ଅଲ୍ ପ୍ରିଟେନ୍ସନ୍ସ। ତେଣୁ ଜୀବ ଗୋସ୍ୱାମୀ ତାଙ୍କର ସନ୍ଦର୍ଭରେ କହୁଛନ୍ତି ଏ ଯେଉଁ କୁହାହେଉଛି ଗତ ବେଲିକି, ଏଇଟାକୁ ସେ କହୁଛନ୍ତି ପ୍ରୋଜିତ କୈତବ, ଯେଉଁଟା ଆମର ପ୍ରଥମେ କୁହାହେଉଛି ଦ୍ୱିତୀୟ ଶ୍ଳୋକରେ ଧର୍ମ ପ୍ରୋଜିତ କୈତବତ୍ର। କୈତବ ପ୍ରୋଜିତ ଅର୍ଥ ସମସ୍ତ ପ୍ରକାର କୀତ କୈତ କ'ଣ କୈତବ ଆଉ ସମସ୍ତ ପ୍ରକାର ଛଳ ଧର୍ମକୁ ତ୍ୟାଗ କରାହେଇଛି, ଛଳନାକୁ ତ୍ୟାଗ କରିଛନ୍ତି ଯେଉଁମାନେ, ସେମାନେ ଭଗବାନଙ୍କୁ ପ୍ରାପ୍ତ ହେଉଛନ୍ତି। ଶ୍ରିୟପତି ଯଜ୍ଞପତି ପ୍ରଜାପତି ଧିଆପତି ଲୋକପତି ଧରାପତି ପତିର୍ଗତିଷ୍ଠାନ୍ତକୃଷ୍ଣସତାଂସିଦତାଙ୍ଗେ ଭଗବାନ ସତାଂ ପତି। ତେଣୁ ସିଏ ହେଉଛନ୍ତି ପତି, ସମସ୍ତଙ୍କର ପତି, ଲକ୍ଷ୍ମୀଙ୍କର ପତି, ଯଜ୍ଞର ପତି, ପ୍ରଜାମାନଙ୍କର ପତି, ବୁଦ୍ଧିର ପତି, ଲୋକମାନଙ୍କ ପତି, ପୃଥିବୀର ପତି ଏବଂ ପତି ଗତି ଚାନ୍ଦକ ବୃଷ୍ଣି ସାତ ଅନ୍ଧକ ବୃଷ୍ଣି ସାତୃତ ଏହିସବୁ ବିଭିନ୍ନ ବଂଶ ବୃନ୍ଦାବନ ମଥୁରାରେ ସବୁ ଜନ୍ମ ଥିଲେ ସେମାନଙ୍କର ସେ ହେଉଛନ୍ତି ଖାଲି ପତି ଏବଂ ଗତି, ଖାଲି ଯେ ପତି ତା ନୁହେଁ, ସେ ମଧ୍ୟ ତାଙ୍କର ଗତି, ତାଙ୍କର ଅନ୍ତିମ ଲକ୍ଷ୍ୟ ହେଉଛନ୍ତି ସେଇ। ତେଣୁ ସେଇ ଭଗବାନ ଯିଏକି ସତତାଙ୍କ ପତି, ଯିଏକି ଭକ୍ତମାନଙ୍କର ପତି, ଯିଏକି ପାଦସେବାଙ୍କର ପତି ଏବଂ ସୁମଧୁରାଙ୍କ ପତି, ସେ ଭଗବାନ ମୋ ଉପରେ ସନ୍ତୁଷ୍ଟ ହେଉଛନ୍ତି ଶଶିଦତା। ରଙ୍ଗ୍ରିୟ ବିଧ୍ୟାନ ସମାଧି ଧୌତୟା ଧିଆନ ପଶ୍ୟନ୍ତି ହି ତତ୍ତ୍ମାତ୍ମନ ବଦନ୍ତି ଚୈତତ୍ୱଥାଲୋଚନ ସ୍ୱମୀ ମୁକୁନ୍ଦୋ ଭଗବାନ ପ୍ରସିଦତାମ। ଯଦଙ୍ଗ୍ରି ଅଭିଧ୍ୟାନ ସମାଧି ଦୌତୟା, ଯାହାଙ୍କର ଅଙ୍ଘ୍ରି ବା ପାଦପଦ୍ମକୁ ଧ୍ୟାନ କରିକିରି ସମାଧି ଧ୍ୟାନରେ ଅନ୍ତିମ ସ୍ତର ହେଉଛି ସମାଧି, ସେମାନେ ସମାଧି ପ୍ରାପ୍ତ ହେଇଯାଆନ୍ତି, ସେଇ ସ୍ତରକୁ ଗଲେ ତାଙ୍କର ଯେଉଁ ମନରେ ହୃଦୟରେ ଯେଉଁ ମଇଳା ଅଛି ସବୁ ଧୌତ ହେଇଯିବ, ସଫା ହେଇଯିବ। ତେଣୁ ସେମାନେ ଧ୍ୟାନ ପଶନ୍ତି ତତ୍ତ୍ମାତ୍ମନ, ତେଣୁ ତାଙ୍କର ବୁଦ୍ଧି ଶୁଦ୍ଧ ବୁଦ୍ଧି ହେଇଥିବାରୁ ସେ ତତ୍ତ୍ୱ ବସ୍ତୁକୁ ଜାଣିପାରନ୍ତି, ଆତ୍ମବସ୍ତୁ ତତ୍ତ୍ୱ ବସ୍ତୁକୁ ସେମାନେ ପଶନ୍ତି ବା ଦର୍ଶନ କରନ୍ତି ଏବଂ ବୈଦନ୍ତି ଚୈତତ୍ କବ ଯଥା ରୁଚନ। ତେଣୁ ଯିଏ ଯେଉଁଭଳି ଭାବରେ ଭଗବାନଙ୍କର ଅନୁଭବ କରୁଛନ୍ତି ବା ଦର୍ଶନ କରୁଛନ୍ତି, ସେମାନେ ସେଇଭଳି ଭାବରେ ତାଙ୍କର ରୁଚି ଅନୁସାରେ, ତାଙ୍କର ଜ୍ଞାନ ଅନୁସାରେ, ତାଙ୍କର ବୁଦ୍ଧି ଅନୁସାରେ, ତାଙ୍କର ଅନୁଭବ ଅନୁସାରେ ସେମାନେ ଭଗବାନଙ୍କୁ ମଧ୍ୟ ସେଇଭଳି ଭାବରେ ବୁଦ୍ଧିମାନ ବ୍ୟକ୍ତି ସେମାନେ ଭଗବାନଙ୍କ ବିଷୟରେ ବର୍ଣ୍ଣନା କରନ୍ତି। ତେଣୁ ସେଇ ଭଗବାନ ମୁକୁନ୍ଦ ଯିଏକି ମୁକ୍ତି ପ୍ରଦାନ କରନ୍ତି ସେ ମୋ ଉପରେ ପ୍ରସିଦ୍ଧତା ହୁଅନ୍ତି ବା ପାଦ ସେବାଙ୍କ ଉପରେ ବା ସୁମଧୁରାଙ୍କ ଉପରେ ପ୍ରସିଦ୍ଧତା ହୁଅନ୍ତି। ପ୍ରଭୁ କହୁଛନ୍ତି କୁଳଶେଖର ଜାଣିଥିଲେ ଭକ୍ତ, ସେ କହୁଛନ୍ତି କୃଷ୍ଣ ତୁଲିୟ ପାଦ ପଙ୍କଜ ପଞ୍ଜରାନ୍ତ ଅଦୈବ ବିଶୁଦ୍ଧ ନେଇ ମାନସ ରାଜହଂସ। କୁଳଶେଖର କହୁଛନ୍ତି ଯେ ହେ ଭଗବାନ, ଆପଣଙ୍କର ଆପଣଙ୍କର ପାଦ ରୂପକ ପଦ୍ମରେ ମୋର ମନର ରୂପକ ହଂସ ସବୁ ବିଚରଣ କରୁଥାଏ, ଏଭଳିଆ ଗୋଟେ ସ୍ତୁତି ଅଛି। ତେଣୁ ତାଙ୍କର ଅପପ୍ରଧାନ କହିବାର ଉଦ୍ଦେଶ୍ୟ ଯେ ବିକଜ୍ ଦି ମେଣ୍ଟାଲ ସ୍ପେକୁଲେଟର୍ସ କ୍ୟାନଟ୍ ଏଣ୍ଟର୍ ଇନ୍ ଟୁ ଦ ନେଟୱାର୍କ ଷ୍ଟ୍ରିମ୍ ଅଫ୍ ଦି ଲୋଟସ୍ ଫିଟ୍ ଅଫ୍ ଦ ଲର୍ଡ଼, ଅଲ୍ ମେଣ୍ଟାଲ ସ୍ପେକୁଲେଟର୍ ଡିଫର୍ ଇନ୍ କନ୍କ୍ଲୁଜନ୍ ଆଟ୍ ଦ ଏଣ୍ଡ ଦେ ମେକ୍ ଏ ୟୁଜ୍ଲେସ୍ କମ୍ପ୍ରମାଇଜ୍ ବାଇ ସେଇଂ ଆଜ୍ ମେନି କନ୍କ୍ଲୁଜନ୍ସ ଆଜ୍ ମେନି ୱେଜ୍ ଆକର୍ଡିଂ ଟୁ ୱାନ୍ସ ଇନ୍କ୍ଲୁଜନ୍। ଯଥା ରୁଚଂ ଶବ୍ଦଟାକୁ ଯଥା ରୁଚଂ ଯେଉଁ କୁହାହେଉଛି ସେଇଟାକୁ ପ୍ରଭୁ ମହାରାଜ କହୁଛନ୍ତି ଯେହେତୁ ଯେଉଁମାନେ ମନରେ ମନସ୍ତାତ୍ତ୍ୱିକ ବ୍ୟକ୍ତି ବା ଯେଉଁମାନେ ମେଣ୍ଟାଲ ସ୍ପେକୁଲେଟର୍ସ, ଯେଉଁମାନେ ମନରେ ଭଗବାନଙ୍କୁ ସେ ଚିନ୍ତା କରିକି ଭଗବାନ ଏମିତି ହେଇଥାଇପାରନ୍ତି, ଭଗବାନ ନଥାଇପାରନ୍ତି, ଭଗବାନ ଏମିତି ଯଦି ଥିବେ ଏମିତି ହେଇଥାଇପାରନ୍ତି, ସେମିତି ହେଇଥାଇପାରନ୍ତି, ଏଇଭଳି ଭାବେ ବିଭିନ୍ନ ପ୍ରକାର ସେମାନେ କଥା କୁହନ୍ତି। ଏମିତିକି କେତେଜଣ ଅଛନ୍ତି ଯେମିତି ଆମର ତାଙ୍କର ରାମକୃଷ୍ଣ ପରମହଂସ ହରିକା ତାଙ୍କର ଗୋଷ୍ଠୀରେ ସେମାନେ କହନ୍ତି ଯତ ମତ ତଥାପତ। ତେଣୁ ଏମାନେ କାହିଁକି ଏମାନେ କହନ୍ତି ନା, ଯେହେତୁ ସେମାନେ କୁଯୋଗୀ, ସେମାନେ ପ୍ରକୃତ ଭକ୍ତ ନୁହନ୍ତି। ତେଣୁ ପ୍ରଭୁମାନେ କହୁଛନ୍ତି ବଟ୍ ଦି ଲର୍ଡ ଇଜ୍ ନଟ୍ ଲାଇକ୍ ଏ ସପ୍କିପର ଟ୍ରାଇଙ୍ଗ ଟୁ ପ୍ଲିଜ୍ ଅଲ୍ ସର୍ଟସ୍ ଅଫ୍ କଷ୍ଟମର୍ସ ଇନ୍ ଦ ମେଣ୍ଟାଲ ସ୍ପେକୁଲେଟର୍ସ ଏକ୍ସଚେଞ୍ଜ। ଯେମିତି ବର୍ତ୍ତମାନ ଏକ୍ସଚେଞ୍ଜ ସବୁ ଅଛି, ଷ୍ଟକ୍ ମାର୍କେଟ୍ ଅଛି, ଯେଉଁମାନେ କେଉଁଥିରେ ଲୋକ କଲେ ଗୋଟେ ଟଙ୍କା ଲଗେଇଲେ କୋଟିଏ ଟଙ୍କା ମିଳିଯିବ ଷ୍ଟକ୍ ମାର୍କେଟ୍ ସେଇଟା। କିନ୍ତୁ ଭଗବାନ ସେଭଳି ଷ୍ଟକ୍ ମାର୍କେଟ୍ର ବସ୍ତୁ ନୁହନ୍ତି ଯିଏକି ପକେଇ ଦେଇକିରି ଟମାଟୋ ପକେଇ ଦେଇକିରି ପାଇଯିବ, ଭଗବାନଙ୍କୁ ପାଇଯିବ, ଷ୍ଟକ୍ ମାର୍କେଟ୍ର ବ୍ୟସ୍ତ ନୁହଁ। ଯେଉଁମାନେ ମେଣ୍ଟାଲ ସ୍ପେକୁଲେଟର୍ ସେମାନେ ସେଇଭଳି ଭାବରେ କରୁଛନ୍ତି। ଭଗବାନ ସେଭଳି ଗୋଟେ ସପ୍କିପର୍ ନୁହନ୍ତି ବା ଦୋକାନୀ ନୁହନ୍ତି ଯିଏକି ଯିଏ ଯେଉଁ କଷ୍ଟମର ଆସିବ, ଯିଏ ଆସିବ ତାଙ୍କର ନେବା ପାଇଁ ସଉଦା ନେବା ପାଇଁ ସେ ତାଙ୍କୁ ସେଇଭଳି ସଉଦା ଦେବେ। ଭଗବାନ ସେମାନଙ୍କୁ ତ୍ୟାଗ କରିଦିଅନ୍ତି। ଧନମ ଦୂଷିତ କ୍ରୁଡ଼ାନ ସଂସାରେ ନଡ଼ାଧବାନ କିପାମି ଅଜଶ୍ରମ ସୁବାନ ଆସୁରେ ସୁଏ ଜନ୍ତି। ଯେଉଁମାନେ ଭଗବାନଙ୍କ ଶରଣ ଯାଉନାହାନ୍ତି, ଭଗବାନ ଏଇଭଳି ଭାବରେ ବିଭିନ୍ନ ଅସୁର ଜନରେ ତାଙ୍କୁ କ୍ଷେପଣ କରନ୍ତି, ଯେଉଁଥିରେ କି ସେମାନେ ଭଗବାନଙ୍କୁ ପ୍ରାପ୍ତ ହେବେ ନାହିଁ। ପ୍ରଚୋଦିତା ଜେନ ପୁରା ସରସ୍ୱତୀ ବିତନ୍ନତା ଯଶ ସତୀ ଶ୍ରୁତି ହୃଦି ସ୍ୱଲକ୍ଷଣ ପ୍ରାଦୌ ରଘୁ କ୍ରାସ୍ୟତ ସ୍ୱାମୀ ରିସେନା ରିଷଭ ପ୍ରସିଦ୍ଧତା। ତେଣୁ ପ୍ରଚୋଦିତା ଜେନ ପୁରା ସରସ୍ୱତୀ, ଅତୀତ କାଳରେ ଯେଭଳି ଭାବରେ ସରସ୍ୱତୀ ଦେବୀ ପ୍ରଚୋଦିତା ବା ମାନେ ଉଦ୍ଭବ ହେଇଥିଲେ, ବିତନ୍ନତା ଅଜସ୍ୟ ସତୀ ସ୍ମୃତି ହୃଦି, ଅଜ କହିଲେ ବ୍ରହ୍ମାଙ୍କର ତାଙ୍କର ହୃଦୟରେ ଏଇ ସତୀ ସ୍ମୃତି ଏଇ ସରସ୍ୱତୀ ରୂପକ ଜ୍ଞାନ ବା ତାଙ୍କର ସ୍ମୃତି ଜାଗ୍ରତ ହେଇଥିଲା। ଭଗବାନ ତାଙ୍କର ହୃଦୟରେ ଜ୍ଞାନ ଦେଇଥିଲେ ତ, ତେଣୁ ତାଙ୍କର ହୃଦୟରେ ସରସ୍ୱତୀ ଦେବୀ ଆବିର୍ଭୂତ ହେଇଥିଲେ। ସ୍ୱଲକ୍ଷଣ ପ୍ରାଦୁ ରବୁତ କ୍ଲାସ ସେତ ସରସ୍ୱତୀ ଦେବୀ ଯେଉଁ ଆସିଥିଲେ ତାଙ୍କର ସମସ୍ତ ଜ୍ଞାନ ସହିତ ସେ ଆବିର୍ଭାବ ହେଇଥିଲେ। ତେଣୁ ସେଇ ଭଗବାନ ଯିଏକି ସେ ଜ୍ଞାନ ବ୍ରହ୍ମାଙ୍କ ହୃଦୟରେ ଦେଇଥିଲେ, ସେଇ ଋଷିନାଂ ଋଷଭ ଋଷିମାନଙ୍କର ଭିତରେ ଯିଏ ଶ୍ରେଷ୍ଠ, ସେଇ ଭଗବାନ ଆମଙ୍କ ଉପରେ ପ୍ରସନ୍ନ ହୁଅନ୍ତୁ। ତେଣୁ ପ୍ରଭୁ କହୁଛନ୍ତି ଦ୍ୟାଟ୍ ଇଜ୍ ଏ ଗଲ୍ଫ ଅଫ୍ ଡିଫରେନ୍ସ ବିଟୱିନ୍ ଦ ଟୁ କ୍ୱାଲିଟିଜ୍ ଅଫ୍ ସାଉଣ୍ଡ, ନେମ୍ଲି ପ୍ରାକୃତ ଏବଂ ଅପ୍ରାକୃତ। ଦୁଇ ପ୍ରକାର ଶବ୍ଦ ଅଛି, ଗୋଟେ ହେଉଛି ପ୍ରାକୃତ ଶବ୍ଦ, ଆଉ ଗୋଟେ ହେଉଛି ଅପ୍ରାକୃତ ଶବ୍ଦ। ଏବଂ ଏ ଦୁଇ ପ୍ରକାର ଶବ୍ଦ ଭିତରେ ବହୁତ ପ୍ରଭେଦ ଅଛି। ଦ ଫିଜିସିଷ୍ଟ କ୍ୟାନ୍ ଡିଲ୍ ଓନ୍ଲି ୱିଥ୍ ଦ ପ୍ରାକୃତ ସାଉଣ୍ଡ ଅର୍ ସାଉଣ୍ଡ ଭାଇବ୍ରେଟେଡ୍ ଇନ୍ ଦ ମାଟେରିଆଲ୍ ସ୍କାଏ ଆଣ୍ଡ ଦେୟାର୍ ଫୋର୍ ଯେଉଁମାନେ ବୈଜ୍ଞାନିକମାନେ ଭାବୁଛନ୍ତି, ଏମାନେ ହେଉଛନ୍ତି ବୈଜ୍ଞାନିକ, ବହୁତ କଥା ଉଦ୍ଭାବନ କରୁଛନ୍ତି, କିନ୍ତୁ ସେମାନେ କେବଳ ଏହି ପ୍ରାକୃତ ଶବ୍ଦରେ କଥା ବିଷୟରେ ଜାଣିପାରିବେ। ଏ ଭୌତିକ ଜଗତ ଭିତରେ ଯେଉଁ ସାଉଣ୍ଡ ଶବ୍ଦ ଭାଇବ୍ରେସନ୍ ହେଉଛି ବା ଶବ୍ଦ ପ୍ରତିଧ୍ୱନିତ ହେଉଛି, ସେଇ ବିଷୟ ସେଇ ଶବ୍ଦକୁ ହିଁ ସେମାନେ ଜାଣିପାରିବେ। ଦେୟାର୍ଫୋର୍ ୟୁ ମଷ୍ଟ ନୋ ଦ୍ୟାଟ୍ ଦ ବେଦିକ ସାଉଣ୍ଡସ୍ ରେକର୍ଡେଡ୍ ଇନ୍ ସିମ୍ବଲିକ ଏକ୍ସପ୍ରେସନ୍ସ କ୍ୟାନଟ୍ ବି ଅଣ୍ଡରଷ୍ଟୁଡ୍ ବାଇ ଦି by anyone within the universe unless and until one is inspired by the vibrations of supernatural aprakrut sound। tenu e jo bedare jo shabd sab raichi shabd sab raichan dio jo aprakrut shabd ebuta symbolic expression re banna kara jaichi mane
ପ୍ରପାତ ମହାରାଜ ଏ ଗୁରୁ ଗୋରବନ୍ଦ ମହାରାଜ ତାକୁ ଓଡ଼ିଆ ଗୋଟେ ଶବ୍ଦ ଦେଇଛନ୍ତି ସିମ୍ବଲିଙ୍ଗ ଏକ୍ସପ୍ରେସନ୍, ତାର ଓଡ଼ିଆ କ'ଣ କହିଛନ୍ତି ସେଇଟା, ଏ ନିର୍ଦ୍ଦିଷ୍ଟ ଶବ୍ଦ ମାଧ୍ୟମରେ, ଇଏ ଅପ୍ରାକୃତ ଶବ୍ଦ ନା, ଏଇଟା ନିର୍ଦ୍ଦିଷ୍ଟ ଶବ୍ଦ, ଏଇଟାକୁ ଚେଞ୍ଜ କଲେ ଏହାର ଅର୍ଥ ବଦଳିଯିବ, ତେଣୁ ଏଇ ନିର୍ଦ୍ଦିଷ୍ଟ ଶବ୍ଦ ମାଧ୍ୟମରେ ଯେଉଁଟା ପ୍ରକାଶ କରାଯାଇଛି ଏଇଟାକୁ ଅନ୍ୟମାନେ ବୁଝିପାରିବେନି, ଯଦି ସେମାନେ ଏଇ ପରମ୍ପରାରେ ଯେଉଁମାନେ ଆସୁଛନ୍ତି ସମ୍ପ୍ରଦାୟ ପରମ୍ପରାରେ, ଚେନ୍ ଅଫ୍ ଡିସିପ୍ଲିନ୍ ସକ୍ସେସନ୍ ଫ୍ରମ୍ ଲର୍ଡ ଟୁ ବ୍ରହ୍ମା, ଫ୍ରମ୍ ବ୍ରହ୍ମା ଟୁ ନାରଦ, ଫ୍ରମ୍ ନାରଦ ଟୁ ବ୍ୟାସ ଆଣ୍ଡ ସୋନ୍, ଏଇ ପରମ୍ପରାରେ ଆସିଲେ ସେମାନେ ଏଇ ଯେଉଁ ଅପ୍ରାକୃତ ଶବ୍ଦକୁ ବୁଝିପାରିବେ, ନହେଲେ ଯେତେ ବୈଜ୍ଞାନିକ ହୁଅନ୍ତୁ ଯେତେ ଯାହା ହୁଅନ୍ତୁ ସେ ଶବ୍ଦଟାକୁ ତାଙ୍କୁ ପ୍ରାକୃତ ଭଳିଆ ଲାଗିବ, ବେଦରେ ଏଇଟା କୁହାହେଇଛି ମାନେ ପ୍ରାକୃତ, ଯଦି ଡିକ୍ସନାରୀରେ ସେ ଶବ୍ଦ ସବୁ ରହିଛି ନା, ତେଣୁ ଏଇଟାକୁ ଜଣେ ବୁଝିପାରିବେ ନାହିଁ। ଭୂତୈର୍ମଦ୍ବିଜୈମେ ପୁରା ବିଭୋ ନିର୍ମାୟ ସେ ତେଜ ଦମସୋ ପୁରୁଷା ଭୁଙ୍କ୍ତେ ଗୁଣାନ୍ ଷୋଡ଼ଶ ଷୋଡ଼ଶାତ୍ମକ ଷୋଳଙ୍କୁ ସୃଷ୍ଟ ଭଗବାନ ବଚାଂସି ମେ। ପ୍ରଭୁପାଦଙ୍କର ଭାବିଥିଲେ ମୁଁ ଏ ଶ୍ଳୋକଟି ଉଦ୍ଧାର କରିଥିଲେ। ଭୂତୈର୍ମଦ୍ବିଜ ଇମେ ପୁରା ବିଭୁ, ଭୂତୈ ଭୂତ ଜଗତରେ ମହଦ୍ଭି ଯେଉଁ ମହତ୍ ତତ୍ତ୍ୱ ସବୁ ରହିଛି, ଏ ଇମା ପୁରା ବିଭୁ, ଆପଣ ନିଜେ ଅତୀତରେ ଏ ଭୌତିକ ଜଗତ ସୃଷ୍ଟି କରିକିରି ନିର୍ମାୟ ସେତେ ଯଦମସୁ ପୁରୁଷ ସେଠାରେ ଆପଣ ସହନ କରିଥିଲେ, ଗର୍ଭଦୋଷ ସେ ବିଷ୍ଣୁ ରୂପରେ ସହନ କରିଥିଲେ, ପୁରୁଷ ରୂପରେ ସହନ କରିଥିଲେ, ତେଣୁ ଭୂମ୍ତେ ଗୁଣାନ୍ ଷୋଡ଼ଶ ଷୋଡ଼ଶାତ୍ମକ, ଆପଣ ଏଇ ଭୌତିକ ଜଗତରେ ଯେଉଁ ଷୋହଳଟି ଗୁଣ ସବୁ ରହିଛି ଏଇଟାକୁ ସବୁ ଭୋଗ କରୁଥିଲେ, ତେଣୁ ଆପଣ ଷୋହଳଙ୍କୁ ସୃଷ୍ଟ ଭଗବାନ ବଚାଶିମେ, ଆପଣ ମୋର କଥାକୁ ଏ ଭଗବାନ ଆପଣ ମୋର କଥାକୁ ଅଳଙ୍କୃତ କରନ୍ତୁ, ଯାହାଫଳରେ କି ଏ କଥାଟି ଅନ୍ୟମାନେ ବୁଝିପାରିବେ, ଅନ୍ୟମାନଙ୍କୁ ଆକୃଷ୍ଟ କରିବ, ଏସବୁ କରିବ। ପ୍ରଭୁପାଦ ମହାରାଜ କହୁଛନ୍ତି ସୁଖଦେବ ପ୍ରେଜ ଫର୍ ଦି ମର୍ସି ଅଫ୍ ଦି ଲର୍ଡ ନଟ୍ ଓନ୍ଲି ଫର୍ ବିଙ୍ଗ ହେଲ୍ପଡ୍ ପର୍ସନାଲି ଇନ୍ ପ୍ରେଜେଣ୍ଟିଂ ଦ ଟ୍ରୁଥ ବଟ୍ ଅଲ୍ସୋ ଫର୍ ହେଲ୍ପିଂ ଅଦର୍ସ ଟୁ ହୁମ୍ ହି ୱୁଡ୍ ଲାଇକ୍ ଟୁ ସ୍ପିକ୍। ସୁଖଦେବ ସ୍ୱାମୀ ଏଠି ଯେଉଁ ପ୍ରାର୍ଥନା କରୁଛନ୍ତି କେବଳ ଯେ ଭଗବାନଙ୍କ ତାଙ୍କର କଥାକୁ କଥା କହିବା ପାଇଁ ତାଙ୍କୁ ସାହାଯ୍ୟ କରୁ ତା ନୁହଁ, ସତ୍ୟକୁ ବର୍ଣ୍ଣନା କରିବା ପାଇଁ ତାଙ୍କୁ ସାହାଯ୍ୟ କରୁ ତା ନୁହଁ, କିନ୍ତୁ ଅନ୍ୟମାନେ ମଧ୍ୟ ସେଇଟାକୁ ବୁଝିପାରିବେ, ସେଥିପାଇଁ ମଧ୍ୟ ସେ ପ୍ରାର୍ଥନା କରୁଛନ୍ତି। ନମ ତସ୍ମୈ ଭଗବତେ ବାସୁଦେବାୟ ବେଦସେ ପପୁ ଜ୍ଞାନମୟଂ ସୌମ୍ୟଂ ଜନ୍ମୁଖା ବୃହାସବଂ। ତେଣୁ ମୁଁ ଆଉ ଥରେ ନମସ୍କାର କରୁଛି ତସ୍ମୈ ଭଗବତେ ଭଗବାନଙ୍କୁ, କିଏ ନା ବାସୁଦେବାୟ ବେଦସେ, ଯିଏକି ବସୁଦେବଙ୍କର ପୁତ୍ର, ଯିଏକି ବେଦ ରୂପରେ ଆବିର୍ଭାବ ହେଇଛନ୍ତି, ଯିଏ କେମିତି ଆସିଛନ୍ତି ବେଦ ରୂପରେ ନା, ପପୁ ଜ୍ଞାନମୟଂ ସୌମ୍ୟଂ ଜନ୍ମୁଖା ବୃହସବମ୍, ଯାହାଙ୍କର ମୁଖରୁ ଏଇ ଜ୍ଞାନ ଆସିଛନ୍ତି ଅର୍ଥାତ୍ ବ୍ୟାସଦେବ, ବ୍ୟାସଦେବଙ୍କ ଠାରୁ ସେ ଜ୍ଞାନ ପ୍ରାପ୍ତ ହେଇଛନ୍ତି ନା ସୁଖଦେବ ଗୋସ୍ୱାମୀ, ତେଣୁ ତାଙ୍କର ଗୁରୁ ବ୍ୟାସଦେବଙ୍କୁ ଯେ ଜ୍ଞାନମୟଂ ସୌମ୍ୟଂ, ଯିଏକି ଯେଉଁ ଜ୍ଞାନ ସେ ସୌମ୍ୟ ବା ଉନ୍ନତ ଜ୍ଞାନ ସବୁ ପ୍ରାପ୍ତ ହେଇଛନ୍ତି, ତେଣୁ ସେଇ ଭଗବାନ ରୂପକ ତାଙ୍କର ଗୁରୁ ବ୍ୟାସଦେବଙ୍କୁ ସେ ନମସ୍କାର କରୁଛନ୍ତି। କ'ଣ ସବୁ କେତେ ପ୍ରକାର ଇଏ ଅଛି, ଏଇଟା ଗୋଟେ ନୂଆ ଇଏ ଆସୁ ତ, ଜୟ ଶ୍ରୀମନ୍ ଭାଗବତମ କି ଜୟ ଶ୍ରୀ ପ୍ରଭୁପାଦ ଜୟ ଶ୍ରୀ ଦେବ ଆନନ୍ଦ କୋଟି ବୈଷ୍ଣବ। ଆଜି ଅଧଘଣ୍ଟା ଟିକେ